ହ୍ୟାଲୋ ହ୍ୟାଲୋ ନମସ୍କାର, ମୁଁ ବିଜୟ ଆଦର୍ଶ କଲୋନୀ କହୁଛି, ମା ମଙ୍ଗଳା ଏସ୍ଏଚ୍ଜି ର ପ୍ରେସିଡେଣ୍ଟ, ସୀତାପୁର ବସ୍ତି ୱାର୍ଡ ନମ୍ବର 37। ଆମର ଏଠି ଯୋଉ ପରିମଳ ହେଉଛି, ଏଠି ସବୁ ଆଣିକି ପକଉଛନ୍ତି, ଠିକ ଟାଇମରେ ଆସିକି ବିଏମ୍ସି ବାଲା ନଉଛନ୍ତି, କିନ୍ତୁ ଚାରିଆଡେ ଅଳିଆ ଆବର୍ଜନା ଅଧିକାଂଶ ଟାଇମ ହେଇକି ପଡୁଛି, ସେଥିପାଇଁ ଆମେ କମ୍ପ୍ଲେନ ରଖୁଛୁ।